ଗଳ୍ପ ହୃଦ କୋଲପ, ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ। ତମ୍ବା, ତିଳ, ଘୃତ, ଅନଳ, ଶ୍ରୁବ, ଶ୍ରୁଚ ପ୍ରଭୃତି ସେହିସବୁ ସାମଗ୍ରୀ ମୋ ପାଇଁ ନିରର୍ଥକ ଥିଲା। ସେହିପରି ଯେଉଁପରି ମୋ ବଂଶର ବେଦ, ଯାହାର ନାମ ମଧ୍ୟ ଏବେ ମୋର ଅଜଣା। ଗୁଡ଼ିଏ ପୁରୁଣା କଳଙ୍କିଧରା କୁଞ୍ଚି ଲେନ୍ଥାରେ ଗୁନ୍ଥା ହୋଇଥିବା କୁଞ୍ଚିର ଦନ୍ଥଡ଼ା ଦାନ୍ତିକୁ ବେଳେବେଳେ ଅନାଇଲେ ସେଥିରୁ କେତେଗୁଡ଼ିଏ ଚିହ୍ନା ମଣିଷଙ୍କର ମୁହଁ ହୁଏତ ମୋର ସ୍ମୃତିକୁ ଆସିଯାଏ। କିନ୍ତୁ ଉପରେ କୁହାଯାଇଥିବା ପଦାର୍ଥଗୁଡ଼ିକ ଏହି ପୁରୁଣା କୁଞ୍ଚିକାଠିଗୁଡ଼ିକଠୁ ବି ଆହୁରି ଅମୁହା ଥିଲା ଆମମାନଙ୍କର ନିବୁଜ ହୃଦ କୋଲପ ଆଗରେ। ସୁତରାଂ ଦକ୍ଷିଣ ପୂର୍ବ ରେଳପଥର 3 ଅପ୍ ମାନ୍ଦ୍ରାଜ ମେଲ୍‌ରେ ପ୍ରଥମ ଶ୍ରେଣୀ କମ୍ପାର୍ଟମେଣ୍ଟର କବାଟ ସନ୍ଧିରେ ସେଇ ଚିତା ଚୈତନ୍ୟକଟା ନାମାବଳୀ ପରିହିତ ଓ ହାତରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦଣ୍ଡ ପରି ଖଣ୍ଡେ ବାଡ଼ି ବା ଅନ୍ୟ କିଛି ଧରି ଆଖି ମିଟ୍ ମିଟ୍ କରୁଥିବା ମୁହଁଟିକୁ ଦେଖିଲା ମାତ୍ରେ ମୁଁ ଚଟାପଟ ଆଖି ବୁଲେଇ ଆଣିଲି ମୋ କୋଳ ଉପରେ ପଡ଼ିଥିବା ଖବରକାଗଜ ଉପରକୁ। ଓ ଦେଶର ରାଜଧାନୀ ଦିଲ୍ଲୀଠାରେ ଯେଉଁ ଅଭୂତପୂର୍ବ ଘଟଣା ସର୍ବଭାରତୀୟ ମନକୁ ସେତେବେଳେ ଆଚ୍ଛନ୍ନ କରି ରଖିଥିଲା ଓ ଯାହାକୁ ଲୋକେ ଇନ୍ଦିରା ନିଜଲିଙ୍ଗାପ୍ପା ମହାଯୁଦ୍ଧ ବୋଲି ନାମିତ କରିଥିଲେ, ସେହି ମହାଯୁଦ୍ଧର ସାମ୍ବାଦିକ ବର୍ଣ୍ଣନାପୂର୍ଣ୍ଣ କାଗଜଟି ଦ୍ୱାରା ପୁଣି ଘୋଡ଼େଇଦେଲି। ଜଣେ ଉତ୍ତର ଭାରତୀୟ ଭାବେ ମୋର ଦାକ୍ଷିଣାତ୍ୟ ଯାତ୍ରା ସେଥର ପ୍ରଥମ ବା ଦ୍ୱିତୀୟ ଥର ନଥିଲା। ପୂର୍ବରୁ କେତେଥର ମୁଁ ସେ ଦିଗକୁ ଯାତ୍ରା କରିଛି, କିନ୍ତୁ କୌଣସି ଥର ଦକ୍ଷିଣ ପ୍ରତି ଉତ୍ତର ଭାରତୀୟର ଏତେଗୁଡ଼ାଏ ବିତୃଷ୍ଣା ମୋ ମନକୁ ଆକ୍ରାନ୍ତ କରିନଥିଲା ଯେମିତି ଏଥର। ଏଥିପାଇଁ ଅବଶ୍ୟ ଇନ୍ଦିରା ନିଜଲିଙ୍ଗାପ୍ପା ବାଦ ବିସମ୍ବାଦକୁ ମୁଁ ପୁରା ଦୋଷ ଦେଉନଥିଲି, କାରଣ ଏହି ସମ୍ବାଦପତ୍ରଟି ମୁଁ ହାତରେ ପାଇବା ପୂର୍ବରୁ ମୋର ଦାକ୍ଷିଣାତ୍ୟ ରେଳଯାତ୍ରାର ଅଧିକ ବିରକ୍ତିକର ଅନୁଭୂତିଟିକୁ ମୋ ମନ ଗ୍ରହଣ କରିସାରିଥିଲା। ତେଣୁ ଇନ୍ଦିରା ନିଜଲିଙ୍ଗାପ୍ପାଙ୍କ ଅପେକ୍ଷା ମୁଁ ମୋ କମ୍ପାର୍ଟମେଣ୍ଟର ଅନ୍ୟ ଜଣେ ସହଯାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଭାବେ ଦାୟୀ କରିସାରିଥିଲି, ଯାହାଙ୍କ ଉପସ୍ଥିତି ମୋତେ ପ୍ରତ୍ୟକ୍ଷ ଭାବେ ଉତ୍ତେଜିତ କରି ରଖିଥିଲା। ମୋ ଆଖି ଆଗ ବର୍ଥଟିକୁ ସେହି ଭଦ୍ରଲୋକ ପୁରାପୁରି ଅଧିକାର କରି ବସିଥାନ୍ତି। ତାଙ୍କର ପୃଥୁଳ ଆକାରର ସ୍ଥୂଳତା ଅପେକ୍ଷା ମୁଁ ତାଙ୍କର ସୂକ୍ଷ୍ମ ଶରୀରର ତୀକ୍ଷ୍ଣତା ଦ୍ୱାରା ସେତେବେଳକୁ ପୁରାପୁରି ସିଂ ହୋଇସାରିଥାଏ। ଭଦ୍ରଲୋକଙ୍କ ସହିତ ମୋର ପ୍ରଥମ ବଡ଼ ପରଖାପରଖି ହୋଇଗଲା ଆମ ମଧ୍ୟାହ୍ନ ଭୋଜନର ମେନୁ ଉପରେ। ଖାନା ଅର୍ଡ଼ର ନେବାକୁ ଆସିଥିବା ରେଲୱେ କର୍ମଚାରୀ ଆମ ବଗିର ଯାତ୍ରୀଙ୍କର ମଧ୍ୟାହ୍ନ ଭୋଜନ ସମ୍ପର୍କରେ ଗୋଟିଏ ତାଲିକା ପ୍ରସ୍ତୁତ କରିବା ପାଇଁ ଯେତେବେଳେ ମୋ ପାଖରେ ପହଞ୍ଚିଲେ ସେତେବେଳେ ସ୍ୱତଃ ମୋ ପାଟିରୁ ବାହାରିଲା ନନ୍ ଭେଜିଟେରିଆନ୍, ମଟନ୍ ବା ଚିକେନ୍ ଆଉ ପ୍ରଚୁର କଟା ପିଆଜ ସାଲାଡ଼। କିନ୍ତୁ ମୋ ପାଟିରୁ କଥା ନ ସରୁଣୁ ମୋ ସାମ୍ନା ସିଟ୍ରୁ ଶୁଣିବାକୁ ମିଳିଲା, ପୁରାପୁରି ଭେଜିଟେରିଆନ୍, ଖବରଦାର ପିଆଜ ଦୁର୍ଗନ୍ଧ ମୋ ଦେହରେ ଯାଏ ନାହିଁ। ସେତିକିବେଳେ ମୁଁ ସେଇ ଭଦ୍ରଲୋକଙ୍କୁ ଥରେ ଯାହା ନିକଟରୁ ଦେଖିଥିଲି, ତା'ପରଠୁ ମୁଁ ଓ ସେ ପରସ୍ପରଠାରୁ ବହୁ ଦୂରକୁ ଚାଲିଗଲୁ ଓ ସେଇଠୁ ଜଣେ ଅପରକୁ ଖତେଇ ହେବା ଆରମ୍ଭ କରିଦେଇଥିଲୁ। ଏହିପରି ବହୁ ଦୂର ଓ ନିରାପଦ ସ୍ଥାନରେ ଥାଇ ମୁଁ ତାଙ୍କୁ ନିରୀକ୍ଷଣ କରି ଯାହା ତାଙ୍କ ସମ୍ପର୍କରେ ବୁଝିଥିଲି ତାହା ହେଉଛି ସେ ନିଶ୍ଚୟ ଜଣେ ଖାଣ୍ଟି ଦକ୍ଷିଣୀ ଲୋକ, କିନ୍ତୁ ତାଙ୍କ ବେଶ ପୋଷାକରୁ ସେମିତି କିଛି ଖାଣ୍ଟି କଥା ଦେଖାଯାଉନଥିଲା। ମୋର ପୋଷାକ ଓ ତାଙ୍କର ପୋଷାକ ପ୍ରାୟ ସମାନ ଥିଲା, ମୋ ପରି ସେ ବି ସାହେବୀ ପ୍ୟାଣ୍ଟ କୋଟ୍ ଓ ଟାଇ ପିନ୍ଧିଥିଲେ ଏବଂ ତାଙ୍କର ହାବଭାବରୁ ମୁଁ ଯାହା ଠଉରେଇଥିଲି ମୋ ପରି ସେ ବି ଜଣେ ସରକାରୀ କର୍ମଚାରୀ, ହୁଏତ ଅଧିକ ଶକ୍ତିଶାଳୀ କୌଣସି ସର୍ବଭାରତୀୟ କର୍ମଚାରୀ ବି ହୋଇଥାଇପାରନ୍ତି। କିନ୍ତୁ ସାମଗ୍ରିକ ଭାବେ ବାହ୍ୟ ସାମଞ୍ଜସ୍ୟ ସତ୍ତ୍ୱେ ଆମ ଭିତରେ ଏତେ ଅସାମଞ୍ଜସ୍ୟ ରହିଥିଲା ଯେ ଆମର ଦୀର୍ଘକାଳର ରେଳଯାତ୍ରା ସତ୍ତ୍ୱେ କେବଳ ଥରଟିଏ ଛଡ଼ା ଦ୍ୱିତୀୟ ଥର ପାଇଁ ଏକାଠି ମିଶିବାକୁ ଆମେ ଆମ ଆଖିର ପୁଅମାନଙ୍କୁ ଏକାଠି ଛାଡ଼ିଦେଇନଥିଲୁ। ଏହାରି ଭିତରେ ଆମ କମ୍ପାର୍ଟମେଣ୍ଟର କବାଟ ସନ୍ଧିରୁ ସେଇ ଆଦି ଶଙ୍କରାଚାର୍ଯ୍ୟ ରୂପୀ ମୁହଁଟି ଦିଶିଲା। ମୁଁ ଖବରକାଗଜରେ ମୁହଁ ଘୋଡ଼େଇ ହୋଇ ବସିଥାଏ, କିନ୍ତୁ ଲୋକଟିର ଚେହେରାରୁ ଶଙ୍କରାଚାର୍ଯ୍ୟ ଭାବ ମୋତେ ଛୁଇଁଥିଲେ ସୁଦ୍ଧା ମୁଁ ତା ସମ୍ପର୍କରେ ଆହୁରି କଥାଏ ବୁଝିଥିଲି। ଦକ୍ଷିଣର ଏହି ଶଙ୍କର ରୂପୀ ଲୋକଗୁଡ଼ିକ ପ୍ରକୃତରେ ଜଣେ ଜଣେ ବୁଲା ଜ୍ୟୋତିଷ। ଦକ୍ଷିଣର ଶଙ୍କର ବା ବୁଲା ଜ୍ୟୋତିଷ କେହି ମୋ ଧାତୁକୁ ସ୍ପର୍ଶ କରିପାରନ୍ତି ନାହିଁ। ସ୍ୱଭାବତଃ ମୁଁ ମାୟାକୁ ପସନ୍ଦ କରେ, ବ୍ରହ୍ମକୁ ନୁହେଁ, ମ୍ୟାଜିକ୍ ବାଲାକୁ ପସନ୍ଦ କରେ, ଜ୍ୟୋତିଷଙ୍କୁ ନୁହେଁ। ତେଣୁ ଦରୱାଜା ଫାଙ୍କଟିକୁ ଆଗନ୍ତୁକର ପୁରା ଶରୀର ପ୍ରବେଶ ପାଇଁ ନିଜ ହାତରେ ଖୋଲିଦେବା ପୂର୍ବରୁ ମୋ ସାମ୍ନା ସିଟ୍ ଭଦ୍ରଲୋକଙ୍କ ଆନନ୍ଦସୂଚକ କୁହାଟରେ ମୋ ନିଜ ଦେହ ବିଶ୍ରିପି ଗଲା। ସେମିତି ବିଶ୍ରିପି ଥିବା ଦେହଘିନି ମୁଁ ଆହୁରି କେତେବେଳେ ବୁଡ଼ି ରହିଲି ଖବରକାଗଜ ଭିତରେ, କିନ୍ତୁ ହଠାତ୍ ମୋ ହାତ ପାପୁଲିର ପଛପଟ ଚମ ଉପରେ ଆଉ ଗୋଟିଏ ହାତର ପ୍ରତ୍ୟକ୍ଷ ସ୍ପର୍ଶ ପାଇବା ମାତ୍ରେ ମୋ ଦେହର ବାକିତକ ଚମ ସଙ୍କୁଚିଗଲା। ଆପ୍ ଉତ୍ତର ସେ ଆଏ ହେନା, ମୁଁ ତାର ଚେହେରା ଓ ବୃତ୍ତି ବ୍ୟତୀତ ତାର ଚର୍ମର ସ୍ପର୍ଶକୁ ହଠାତ୍ ଏତେ ଘୃଣା କଲି ଯେ ତାଠାରୁ ସମ୍ପୂର୍ଣ୍ଣ ଦୂରକୁ ଚାଲିଯିବା ପରିବର୍ତ୍ତେ ତା ଗାଲରେ ଗୋଟିଏ ଚାପୁଡ଼ା ମାରିବାକୁ ଇଚ୍ଛା କଲି। କିନ୍ତୁ ମୋର ଧର୍ମ ଚେତନା ଅପେକ୍ଷା ମୋର ରାଜନୀତି ଚେତନା ମୋତେ ତଥାପି ଘାରିଥିଲା ଓ ମୁଁ ସ୍ପଷ୍ଟ ମନେ ରଖିଥିଲି ଯେ ଆମ ଗାଡ଼ି ସେତେବେଳକୁ ମୋର ପରିଚିତ ସହରଠାରୁ ବହୁଦୂର ପଥ ଅତିକ୍ରମ କରିସାରିଥିଲା। ରେଲୱେ ଟାଇମ୍ ଟେବୁଲରୁ ଓ ମୋର ସ୍ଥାନ କାଳପାତ୍ର ଜ୍ଞାନରୁ ମୁଁ ମୋର ଅବସ୍ଥିତିକୁ ନିର୍ଣ୍ଣୟ କରିସାରିଥିଲି। ଆମ ଗାଡ଼ି ସେତେବେଳକୁ ଆନ୍ଧ୍ରପ୍ରଦେଶର ଗୋଦାବରୀ ପାଖାପାଖି ଧରିଯାଇଥିଲା। ଜ୍ୟୋତିଷଟି ନିଶ୍ଚୟ ସ୍ଥାନୀୟ ହୋଇଥିବ, ଏଣୁ ମୁଁ ମୋର ଉଦ୍ୟତ ହାତକୁ ସଂଯତ କରିନେଇ ସ୍ଥିର ହୋଇ ପୂର୍ବ ଭଳି ବସି ରହିଲି। ମୋତେ ନିରୁତ୍ତର ରହିବା ଦେଖି ଲୋକଟି ଟିକିଏ ସନ୍ଦେହରେ ପଡ଼ିଲା, କିନ୍ତୁ ତୁଣ୍ଡର ଭାଷା ଚଟାପଟ ବଦଳାଇ ଦେଲା। ସେ ହିନ୍ଦୁସ୍ତାନୀ ପରିବର୍ତ୍ତେ ସେ ଇଂରେଜୀ ଭାଷାର ବ୍ୟବହାର କରିବା ଶୁଣିପାରି ମୁଁ ଯଥାରୀତି ଆଶ୍ଚର୍ଯ୍ୟ ହେଲି। ଲୋକଟି ଶିକ୍ଷିତ ବୋଲି ମୁଁ ସ୍ୱାଭାବିକ ଭାବେ ଭାବିନେବା ପରେ ମୁଁ ଟିକିଏ ଥଣ୍ଡା ହେଲି ଓ ଖବରକାଗଜ ଆଢ଼ୁଆଳୁରୁ ତା ମୁହଁକୁ ଅନେଇଲି। ଏତିକିବେଳେ ଆମ ଗାଡ଼ିର ଗଡ଼ନ୍ତି ଚକମାନଙ୍କର ଶବ୍ଦରେ ଗୋଟାଏ ପରିବର୍ତ୍ତନ ହେଲା। ନଈ ପୋଲ ଉପରେ ରେଳଗାଡ଼ି ଚକ ଗଡ଼ିଲାବେଳେ ଯେଉଁ ପ୍ରକାର ଧ୍ୱନି ଶୁଣାଯାଏ ସେହି ଧ୍ୱନି ଆରମ୍ଭ ହୋଇଗଲା। ଆମ ଗାଡ଼ି ପଡ଼ିଲା ଗୋଦାବରୀ ପୋଲ ଉପରେ। ଲୋକଟାର ମୁହଁ ଉପରୁ ଚଟ୍ କରି ଆଖି ବୁଲେଇ ନେଇ ମୁଁ ବାହାରକୁ ଅନାଇଲି। ଭାରତର ମଣିଷମାନଙ୍କର ମୁହଁ ଅପେକ୍ଷା ଭାରତର ନଦୀମାନଙ୍କର ମୁହଁ ମୋର ବେଶୀ ଚିହ୍ନା। ମୋ ମନର ବଳକା ଉତ୍ତାପକୁ ଶୀତଳ କରିଦେବା ଉଦ୍ଦେଶ୍ୟରେ ମୁଁ ଆହୁରି ଝୁଙ୍କି ପଡ଼ିଲି ଗୋଦାବରୀ ନଈ ଆଡ଼କୁ। ଝରକା ବାହାରକୁ ମୋର ବେକ ଝୁଙ୍କିଗଲା ଟିକିଏ। ଏତିକିବେଳେ ବେକର ମାଂସପେଶୀ ଟାଣି ହୋଇଯିବା ସ୍ୱାଭାବିକ। ହଠାତ୍ ଏଇ ଟଣକି ଥିବା ବେକ ମାଂସପେଶୀ ଉପରେ ତା ଆଙ୍ଗୁଳିର ଚମ ଦ୍ୱିତୀୟ ଥର ପାଇଁ ବିଜୁଳି ସକ୍ ଦେଲା ମୋତେ। ଝରକା ବାହାରୁ ସାପ ପରି ଚିହିଁକି ଆସିଲା ମୋ ବେକ। ଖବରଦାର, ମୁଁ ତା ଆଡ଼କୁ କଟମଟ କରି ଚାହିଁଲି। ଇଏ ଗୋଦାବରୀ ହେ, ସେ ମୋ ଦୃଷ୍ଟିକୁ ବେଖାତିର କରି ହସି ହସିକା କହିଲା। ମୋତେ ବେଶ ଜଣା, ମୁଁ ଆହୁରି ରୂଢ଼ସ୍ୱରରେ ଜବାବ ଦେଲି, ଓ ସେ ମୋତେ ଦକ୍ଷିଣ ଭାରତର ଭୂଗୋଳ ବିଷୟରେ ଅଜ୍ଞ ଭାବୁଥାଇପାରେ ଏହା ଆଶଙ୍କା କଲାପରି ପୁଣି କହିଲେ, ଏହାପରେ ଆସିବ କୃଷ୍ଣା କାବେରୀ। ମୋର ଭୂଗୋଳ ଜ୍ଞାନ ତାକୁ ହୁଏତ ପ୍ରଭାବିତ କଲା, ତାର ହସ ଟିକିଏ ପଡ଼ିଗଲା ଓ ସେ ଗମ୍ଭୀର ହୋଇଗଲା। କିନ୍ତୁ ଟିକିଏ ପରେ ପୁଣି ସେ ସେମିତି ହସିଲା, ଆଉ ସତେ କି ମୋର କୌଣସି ଭୁଲ ସେ ତଥାପି ଲକ୍ଷ୍ୟ କରିଥିଲା। ସେମିତି ମୁଣ୍ଡ ହଲେଇ ହଲେଇ କହିଲା, ନର୍ମଦେ ସିନ୍ଧୁ କାବେରୀ। ଭାରତର ନଦୀମାନଙ୍କର ନାମକୁ ଏକାଠି କରି ସଂସ୍କୃତରେ ଗୋଟିଏ ଶ୍ଳୋକ ଥିବା କଥା ଓ ବିବାହ ଶ୍ରାଦ୍ଧ ପ୍ରଭୃତି ଶୁଭାନୁଷ୍ଠାନମାନଙ୍କରେ ଏହି ନଦୀ ନାମାବଳୀ ଆବୃତ୍ତି ହେବା ମୁଁ ଶୁଣିଥିଲି। ତାହା ବୋଧହୁଏ ଏହିପରି, ଗଙ୍ଗାଶ୍ଚ ଗୋଦାବରୀଶ୍ଚ ନର୍ମଦେ ସିନ୍ଧୁ କାବେରୀ। ମୁଁ ତାର କଣ୍ଠସ୍ୱରରୁ ମୋ ଭିତରେ ବୁଡ଼ି ରହିଥିବା ସଂସ୍କୃତ ଶ୍ଳୋକର ଛନ୍ଦଟିକୁ ପାଇପାରିଲି। ସେହି ଛନ୍ଦରେ ମୋତେ ତା ସହିତ ଛନ୍ଦି ଦେବ ବୋଲି ସେ ହୁଏତ ଭାବିଚିନ୍ତି ତାହାକୁ ପ୍ରୟୋଗ କରିଥିଲା। ତା ପ୍ରତି ମୋର ଏହି ମୌଳିକ ସନ୍ଦେହ ହେତୁ ମୁଁ ତାଠୁ ପୁଣି ଥରେ ନଈ ଆଡ଼କୁ ମୁହଁ ବୁଲେଇ ନେଲି ଏବଂ ସେହି ଉଦ୍ଧାର କଲା ଛନ୍ଦରେ ମୁଁ ଗୋଦାବରୀ ନଈ ସାଙ୍ଗରେ ନିଜକୁ ଶାନ୍ତ ଭାବେ ଛନ୍ଦି ଦେବି ବୋଲି ଭାବିଲି। ତଳେ ଗୋଦାବରୀ ନଦୀର ବିସ୍ତୃତ ଜଳଧାରା ଗୋଟିଏ ସାମୁଦ୍ରିକ ସବୁଜ ରଙ୍ଗ ଧରିଥାଏ। ଶରତ ଋତୁର ଉପରଓଳା ଖରାର ସୁନାପରି ହଳଦିଆ ରଙ୍ଗ ଓ ଗଭୀର ନଦୀ ଜଳର କୃଷ୍ଣ ରଙ୍ଗ ଏକାଠି ଗୋଳିଆ ପୋଳିଆ ହୋଇ ଏହିପରି ସାମୁଦ୍ରିକ ସବୁଜ ବା ନେଳି ଦିଶୁଥାଏ। ସେହି ନେଳି ରଙ୍ଗ ମୋ ଦୃଷ୍ଟି ଦ୍ୱିତୀୟ ଥର ପଡ଼ିବା ମାତ୍ରେ ଓ ସେଥିରେ ସଂସ୍କୃତ ଛନ୍ଦଟି ମିଶିଥିବା ଦୃଷ୍ଟିରୁ ବୋଧହୁଏ ମୁଁ ନଦୀର ମାୟାରେ ଛନ୍ଦି ହୋଇପଡ଼ିଥିଲି। ସେ ମୋର ଏହି ମାୟାଚ୍ଛନ୍ନ ଦୃଷ୍ଟିକୁ ଲକ୍ଷ୍ୟ କରିଥିଲା। ତାର ଶଙ୍କରାଚାର୍ଯ୍ୟ ପଣିଆ ହୁଏତ ମୋର ଏହି ମାୟା ବିରୁଦ୍ଧରେ କାମ କରିବାକୁ ଲାଗିଲା। ସ୍ୱରକୁ ଖୁବ୍ ଗମ୍ଭୀର କଲାପରି ସେ ମୋ ମୁଣ୍ଡ ପଛପଟୁ ପୁଣି ମୋତେ ଆକର୍ଷଣ କଲା। ଆପ୍ ଗଙ୍ଗାଜୀ ସେ ଆୟ ହେନା, ମୁଁ ଉତ୍ତର ଦେଲି ନାହିଁ। କବ୍ ସେ ଘର ଛୋଡ଼ା, କାଲ ସେ ନା? ମୁଁ ନଈ ସହିତ ମାୟାବଦ୍ଧ ହୋଇ ପୂର୍ବପରି ବସି ରହିଥାଏ। ତୋ ଦେଖିଏ ଗଙ୍ଗାଜୀ କୋ ଛୋଡ଼କର ଆୟ ଥେ ତୋ ଫିର୍ ମିଲ୍ ଗଏ ୱହିଁ ପର, ଅତୀତ ସେ ଆପ୍ ଆୟ ଥେ ନା ଫିର୍ ପହଞ୍ଚ ଗଏ ୟହାଁ जहाँ से आए थे। आप गोदावरी में गंगा जी को देखते हैं ना, मु वास्तविक ताहा ही करूथिले। किंतु से जेतेबेले तार अद्वैत रे आहुरी पादे आगो को चली जाई कहिला, आप चाहेंगे तो मैं आपके लिए फिर एक सम्मिलनी का कोशिश करूंगा। आप पितृपुरुष को तो श्राद्ध नहीं देते है ना, एक तंबी का पैसा होगा। तार शेष वाक्यटी मोर नदी प्रति लगिथिबा आकर्षण को झिंकी ओटारि देला। तारी ठारु उधार करा छंदटी को निज हाथ रे से निजे काटी सारला परे मु एथर पूर्ण मात्रा रे ताड़ को मुह बुलाई देखली। ता प्रति मोर मतामत निर्दिष्ट होई उठिला। मु ताकु सुनाइबा पई प्रस्तुत होई जाय मन मन कहली, ओ से पैसा मागिबा कथाटा एतेबेळ जाय लुचाइचो काहे कि पैसा मगा भिकारी। मोर त विश्वास आसी जायथिला सते कि आसीगले आउ शंकर। तापर प्रकाशर मु कहली, मोर विश्वास नाही ना, नाही नाही मोर विश्वास नाही। ए देशर माटी पाणी पवन मनीष ना कहारी को नुहे। तार वृत्ति अनुजाई से हसी देला। मोर ए अप्रत्याशित क्रोध को पूर्वर से जे देखि नथिला ता नुहे, किंतु मते एकुटिया होई भाबीबा को छाड़ी देबा को से बोध हुए ता वृत्तिर आउ गोटे दायित्व बोली जानी सारिथिला। तो ठीक है, मैं फिर मिलूंगा जब विश्वास वापस आएगा आपका हृदय संसार में। से मौन हो गला। एतिक बेले कौनसी कारणरु आमर दाक्षिणात्यगामी मेल गाड़ीर बेग हठात कमी आसीबा भली अनुभव करी मु पुणी नईआड़े चाहिली। गाड़ी सतकु सत अटकिबा पई ब्रेक देला। नई पोल तथापि पारी होई नथाए। आमर डबार चक गुड़िक गाड़ी चकर ध्वनियुक्त घर घर शब्द हठात निर्दिष्ट छंद हुड़ी विकल शब्द कलापरी के हेबाकु लागिला। किछि समय परे गाड़ी अटकिबी गला। गाड़ी अटकिबा मात्रे से ओल्हे गला आम कंपार्टमेंट्रु। अल्प कबाट खोली आस्ते झुली पड़िला से बाहर को। तापर से चलीगला बोधहुए आम डबा पछक लगिता गोटे तृतीय श्रेणी बाकु। मुता चापरु रक्षा पाईगली भाभी गोटे दीर्घ निश्वास नेली और पुणि थरे फेरी पड़िली मो हाथर खबरकगज को। किंतु हठात से ही खबरकगज पृष्ठार इंदिरा निजलिंगप्पा संपर्क में हेडलाइन उपर ही मो हृदय भितर जात से ही लोकटीर मुहर वाक्य सतिक लेखी होगला, मैं फिर मिलूंगा जब विश्वास वापस आएगा। से वाक्यटी मु अनुवाद करी आउ थरे उच्चारण करते ताहा मो मातृभाषा रे मते आहुरी अद्भुत सुबिला। मु पुणी मिलिबी तुम मानक सहित जेतेबेले विश्वास तुम मानक हृदय को फेरी आसीब। मु मो निज वाक्य रे रोमांचित होइगली। गोदावरी नदी पोल उपरे आमर अटकी रहितबा गाड़ीरु मु झुंकी पड़िली। एथर गोदावरी नदीर पृष्ठभूमि रे आमर समुदाय गाड़ीर दैर्घ्य उपरे मोर आखि पड़िला। तळे नई पानी रे तथापि से आकर्षणीय अद्भुत सबुज रंग व्यापी रही थाए। मु तळक चाहिली। हठात मो भितर से मारात्मक चिंताटी उदय हला। मु निश्चय परीक्षा करबी सेही वाक्यटिकु। मो भितर गोटे उग्र बासना मुंडटिकी उठिला। मोर से बासना को साहाज्य करबाकु दीर्घ समय धरि गाड़ी अटकी रहिला सेठ बोध हुए। सेंती बासना शक्त होई मु हठात मो विश्वास को प्रचार करदेबा उद्देश्य रे सतेकी कंपार्टमेंट भीतर को निघा कली। मोर एकमात्र सहयोगी से नैष्टिक दक्षिणी सर्वभारतीय अफिसरटी वर्तमान जेउठी थांतु पछके अतीतरे आमर से विस्मयकर कथोपकथन को निश्चय मन रखिथिबे। तांकर निश्चय मन थिबो जेउपरि नाटकीय भावे से दिन मु तांकु हठात गोटे प्रश्न पचारिथिले जेउथिरे से भय पाइला भळी चमकी पड़िथिले। अच्छा, अल्प समय तले एठिकी केही जणे आसीथिबा कथा आपणकर मन पडुछि कि? मु तांको हात को मो अजाणतरे छुई दिली बोधुए। किए चमकी पड़ी से बड़ बड़ आखिरे मते चाहिले। आसी नथिले जणे एठिकी? मु सीतै गली मो निज वाक्यर थिबा विश्वास रे। कहा कथा कहुछंती? ज्योतिष से अनुभव करि पारले मो सीतैबा को ना। मु तांको आखिर पुओ को सीधा सड़क चाहिली। मो आखिर पुओ द्वारा ओ सेतिक बेले मो उपरे मो निज विश्वास आहुरी दृढ़ होइगला। मु खोलीदेली निज को ओ कहली, से लोकटीर देहर रंग को आपण लक्ष्य करिछंती? बड़ अद्भुत भावे श्यामल, एक प्रकार सबुज, बरं हरित कहंतु। अर्धसाहित अवस्थार से उठि बसिले। घुंचिबा को इच्छा कले जणे दक्षिण भारतीय काहेकि जेकोणसी भारतीयर शारीरिक पृथुलता इते शीघ्र मिले जाए बोली मोर आशा नथिला। ओ ତାଙ୍କର ସେହି ଦୀର୍ଘ ନିଶ୍ୱାସଟି ମୋର ଏଯାଏ ମନେ ଅଛି। ଅତୀତରେ ମୋ ବୋଉ ରାମାୟଣ ପଢ଼ିଲା ବେଳେ ସ୍ଥାନେ ସ୍ଥାନେ ଏମିତି ଅଟକି ରହି ଦୀର୍ଘ ନିଶ୍ୱାସ ନେଉଥିଲା ବୋଲି ମୋର ମନେ ପଡ଼ିଲା। ଆପଣ ସେ ସବୁଜ ମଣିଷଟିକୁ ଦେଖିନାହାନ୍ତି? ମୁଁ ପୁଣି ଥରେ ପଚାରିଲି। ବୋଧ ହୁଏ, ସେ ଧୀର ସ୍ୱରରେ କହିବାକୁ ଆରମ୍ଭ କଲେ, କିନ୍ତୁ କ୍ରମଶଃ ଭାବପ୍ରବଣ ହୋଇପଡ଼ି ଉଚ୍ଚ ସ୍ୱରରେ ଅନୁଯୋଗ କଲେ, ମୋର ବିଶ୍ୱାସ ଆପଣ ଠିକ୍ ଦେଖିଛନ୍ତି। ହଁ, ସେ ନିଶ୍ଚୟ ସେଇ। ତାପରେ ସେ ମୋ ସହିତ ସହଯୋଗ କଲାପରି ଭାବିବାକୁ ଲାଗିଲେ ଓ ପୁଣି କହିଲେ, ଭାରତର ମଣିଷମାନେ ଭାରତର ନୈପରି ଅଦ୍ଭୁତ, ଆପଣ ନିଶ୍ଚୟ ଠିକ୍ ଦେଖିଛନ୍ତି। ତାଙ୍କର ବର୍ଣ୍ଣ ଶ୍ୟାମଳ, ମୁଁ ଠିକ୍ ଜାଣେ ସେ ମଣିଷ ନୁହନ୍ତି କି ନଈ ନୁହନ୍ତି, ସେ ସାକ୍ଷାତ। କିନ୍ତୁ ତାଙ୍କ ବାକ୍ୟଟିକୁ ଶେଷ କରିବାକୁ ନ ଦେଇ ମୁଁ ପଚାରିଲି, ମଣିଷ ହେଉ ବା ନଈ ହେଉ, ମୁଁ ଆଶ୍ଚର୍ଯ୍ୟ ହେଉଛି, ସବା ଶେଷରେ ସାମାନ୍ୟ ତମ୍ବା ପଇସାଟିଏ କାହିଁକି ସେ ଭିକ୍ଷା କରୁଥିଲେ? ଯଥାର୍ଥ ବିସ୍ମୟର ସହ ମୁଁ ପଚାରିଥିଲି, ତମ୍ବା ପଇସାଟିଏ? ମୋର ସହଯାତ୍ରୀ ପୁଣି ଥରେ ଚମକିଲା ଭଳି ଚାରିଆଡ଼କୁ ଚାହିଁଲେ। ବୋଧହୁଏ ସେଇ ଲୋକଟି ସହିତ ମୋର ପୂର୍ବର କଥାବାର୍ତ୍ତା ସେ ମନ ଦେଇ ଶୁଣିନଥିଲେ ସେତେବେଳେ। ହଁ ହଁ, ମୁଁ ଜୋର ଦେଇ କହିଲି, ଓ ପୁଣି ଥରେ ସେମିତି ରାମାୟଣ ପଢ଼ିଲା ବେଳର ନିଶ୍ୱାସ ସେ ମାରିଲେ। ଏଥିରେ କିଛି ରହସ୍ୟ ଅଛି ନା କ'ଣ? ମୁଁ ବସି ପଡ଼ିଲି ତାଙ୍କ ବର୍ଥରେ। ମୋ ଦେହକୁ ତାଙ୍କ ଦେହ କେତେକାଂଶରେ ସ୍ପର୍ଶ କରିଥିଲା ଆମର ସେହି ସାମୟିକ ଉତ୍ତେଜନା ଭିତରେ। ତଥାପି ମୋର ପ୍ରଶ୍ନର ଉତ୍ତର ଦେବା ଛଳରେ ସେ ବ୍ୟାଖ୍ୟା କଲାପରି କହିଲେ, ଭାରତର ନଈମାନଙ୍କର ଜଳକୁ ତମ୍ବା ପାତ୍ରୀରେ ଧରି ପିତୃତର୍ପଣ କରିବା ଏକ ପବିତ୍ର କାର୍ଯ୍ୟ। ବୋଧହୁଏ ଏମିତି କିଛି କାରଣରୁ ଭାରତୀୟ ଯାତ୍ରୀମାନେ ପ୍ରତ୍ୟେକ ଥର ନଈ ପାରି ହେଲାବେଳକୁ ପାଣିକୁ ଯେକୌଣସି ତମ୍ବା ଜିନିଷରେ ଛୁଇଁଦେବାକୁ ପୁଣ୍ୟ ମନେ କରନ୍ତି। ବୋଧହୁଏ ସେହି ତର୍ପଣ ଉଦ୍ଦେଶ୍ୟରେ ଆପଣ ବିଶ୍ୱାସ କରନ୍ତି ଏହି ତର୍ପଣ ପ୍ରଭୃତିରେ? ମୁଁ ପୁଣି ଥରେ ଅଟକେଇ ଦେଲି ତାଙ୍କୁ କଥା ମଝିରେ, କିନ୍ତୁ ମୋ ଭିତରେ ଟକ୍ବକ୍ ହେଉଥିବା ବିଶ୍ୱାସଟିକୁ ମୁଁ ସେତେବେଳେ ଯାକେ ଆୟତ୍ତ କରିପାରିନଥିଲି। ତେଣୁ ତାଙ୍କର ଉତ୍ତର ପାଇଁ ଅପେକ୍ଷା ନ ରଖି ମୁଁ ସେତେବେଳକୁ ମୋ ପକେଟ୍ ଅଣ୍ଡାଳି କେତେକ ତମ୍ବା ପଇସା କାଢ଼ିସାରିଥିଲି ଓ ସେଗୁଡ଼ିକ ଥୋଇସାରିଥିଲି ମୋ ଖାଇବା ହାତ ପାପୁଲି ଉପରେ। ମୋର ହାବଭାବରେ ସେତେବେଳକୁ ତାଙ୍କ ମୁହଁ ଉପରେ ଗୋଟିଏ ସଲଜ ତାମ୍ର ବର୍ଣ୍ଣ ବୁଲି ଯାଇଥିଲା। ସେହି ବର୍ଣ୍ଣଟିକୁ ଦେଖି ମୁଁ ଆହୁରି ପ୍ରେମରେ ପଡ଼ିଗଲା ପରି ଲାଗିଗଲି ତାଙ୍କ ଠେଇଁ। ତାହେଲେ ଆସନ୍ତୁ ନା ଏହି ପବିତ୍ର କାର୍ଯ୍ୟଟି କରିବା। ମୁଁ ହାତ ବଢ଼େଇଦେଲି ତାଙ୍କ ଆଡ଼କୁ, କିନ୍ତୁ ସେ ମୋ ହାତ ଆଡ଼କୁ ତାଙ୍କ ହାତ ବଢ଼େଇଲେ ନାହିଁ, ଟିକିଏ ସ୍ଥିର ହୋଇଗଲେ। ମାତ୍ର ମୁହୂର୍ତ୍ତକ ଭିତରେ ପୁଣି ଅସ୍ଥିର ହୋଇପଡ଼ିଲେ ଓ ଟିକିଏ ଲାଜରା ହୋଇଗଲି କି କ'ଣ। ତାପରେ ଅନୁତାପ କଲାପରି ମୁହଁଟା ଶୁଖିଗଲା ତାଙ୍କର, କହିଲେ, ଦେଖନ୍ତୁ ବଡ଼ ସ୍ୱାର୍ଥପରତା ହୋଇଗଲା, ଟିକିଏ ପୂର୍ବରୁ ମୁଁ ସେ କାମ ସାରିଦେଇଛି ଆଜ୍ଞା, ଆପଣ ଅନ୍ୟମନସ୍କ ଥିଲେ କ୍ଷମା କରିବେ। ମୁଁ ମୋ ହାତକୁ ଫେରେଇ ଆଣିଲି ନାହିଁ। ସେମିତି ଖୋଲା ପାପୁଲିଟି ତାଙ୍କ ଆଗରେ ଦେଖେଇକରି କହିଲି, ଆସନ୍ତୁ ନା ପ୍ରକାଶ୍ୟରେ ଆଉ ଥରେ ଏକାଠି ସେହି କାର୍ଯ୍ୟଟି କରିବା। ମୋର ମନେ ହେଉଛି ଆମର ପିତୃପୁରୁଷ ଏହି ସାମୂହିକ ତର୍ପଣକୁ ଆହୁରି ତୃପ୍ତିରେ ଗ୍ରହଣ କରିବେ। ମୋର ଆମିଷାହାରରେ ମୋତେ ନୀତି ସାହାଯ୍ୟ କରୁଥିବା ମୋର ଖାଇବା ହାତ ପାପୁଲିରୁ ତମ୍ବା ପଇସାଟିଏ ଗ୍ରହଣ କଲାବେଳେ ତାଙ୍କ ମୁହଁ ଉପରେ ସେହି ତୃପ୍ତିଟିକୁ ମୁଁ ଦେଖିପାରିଲି, ଯାହା ବିଷୟରେ ମୁଁ କହୁଥିଲି। ସାଙ୍ଗ ହୋଇ ଗୋଦାବରୀ ନଦୀ ଭିତରକୁ ଆମେ ତମ୍ବା ପଇସା ନିକ୍ଷେପ କରିଥିଲୁ ସେଦିନ। ତମ୍ବା ସହିତ ନଦୀ ଜଳର ସ୍ପର୍ଶ ମୁହୂର୍ତ୍ତରେ ଆମର କଥୋପକଥନ ମୋର ସ୍ପଷ୍ଟ ମନେ ଅଛି। ସେ ମୋ ହାତ ଚିପି ଧରିଲେ। ଆଉ ଜଣେ ଭକ୍ତ ଅନ୍ୟ ଜଣେ ଭକ୍ତକୁ କହିଲା ପରି କହିଲେ, ଆପଣ ଭଗବାନଙ୍କ ଦର୍ଶନ ପାଇଛନ୍ତି, ଆଉ ଜୀବନରେ ଚିନ୍ତା କ'ଣ? ସେମିତି ଚିପି ଧରିଥାନ୍ତି ମୋ ହାତକୁ ସେ। ମୁଁ ତାଙ୍କର ହାତର ଉଷୁମକୁ ଅନୁଭବ କରୁଥିଲି, କିନ୍ତୁ ପ୍ରକୃତରେ ମୁଁ ଚିନ୍ତାଶୂନ୍ୟ ହୋଇପାରିନଥିଲି। ମୋର ସବୁଠୁ ବଡ଼ ଚିନ୍ତାଟି ଥିଲା ସେତେବେଳେ ଆଉ ଟିକକେ ଆମ ହାତର ଉଷୁମ, ଆମ ଛାତିର ଏ ବିଶ୍ୱାସ ସବୁ ପୁଣି ପାଣି ଫାଟିଯିବ, ସବୁ କୋହଳ ହୋଇଯିବ। ଟିକିଏ ପରେ ତାଙ୍କ ନିକଟରୁ ମୋତେ ପୁଣି ଫେରିଯିବାକୁ ପଡ଼ିବ ମୋର ସେଇ ଇନ୍ଦିରା ନିଜଲିଙ୍ଗପ୍ପା ସମ୍ବାଦପତ୍ରର ଖୋଳପା ଭିତରକୁ। ସେତେବେଳେ ସେଇ ଶୂନ୍ୟ ମୁଁ ଭର୍ତ୍ତି କରିବି କେମିତି? ମୁଁ ଅବଶ ହୋଇପଡ଼ୁଥିଲି। ଏତିକିବେଳେ ନିଦରୁ ଉଠୁଥିବା ଗୋଟିଏ ଦୀର୍ଘ ସୁସୁପ୍ତ ଆତ୍ମାର ନିଶ୍ୱାସ ପରି ଆମ ଗାଡ଼ିର ନିଶ୍ୱାସଟି ଶୁଣାଗଲା ଓ ସାଙ୍ଗେ ସାଙ୍ଗେ ଆମର ଅଟକିଥିବା ଗାଡ଼ି ପୁଣି ଗତିଶୀଳ ହୋଇଉଠିଲା। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଗଳ୍ପ ହୃଦକୋଲପ। ରହିଲୁ, ନମସ୍କାର।